ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। କେନ୍ଦ୍ର ସଡ଼କ ଆର୍ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଓଡ଼ିଶା ଗସ୍ତତି ଆସୁଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ସକାଳ ବେଳା କଟକ ଯାଇକରି ରେଭେନ୍ସା ବିଶ୍ୱବିଦ୍ୟାଳୟ ହେବାର ଥିବା ଆଘର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ଜୟନ୍ତୀ ସମାରୋହରେ ଯୋଗ ଦେବେ। ଉପରବେଳା ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଚାଲିଥିବା ଭିନ୍ ଭିନ୍ ସଡ଼କ ପ୍ରକଳ୍ପର ସମୀକ୍ଷା କରିବେ। ସେନ୍ତା ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ ହେବାରେ ଥିବା ବିରାଟ ସାଧାରଣ ସଭାନୁ ପାଖାପାଖି 4,000 କୋଟି ଅଧିକା ଟଙ୍କାର 19 ପ୍ରକଳ୍ପର ଶ୍ରୀ ଗଡ଼କରୀ ଲୋକାର୍ପଣ ଆର୍ ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ 21 ସୋମବାର ଦିନ ସମ୍ବଲପୁରନୁ ଜନ ଅଭିଯୋଗ ଶୁଣାଣି କରିବେ। ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ହେବାରେ ଥିବା ଏହି ଜନଶୁଣାଣି ଲାଗି ଲୋକେ ଆଜି ଦିନର 11 www.janashunani.odisha.gov.in ଆଉ ଜନଶୁଣାଣି ମୋବାଇଲ୍ ଆପ୍ ଜରିଏ ପଞ୍ଜୀକରଣ କରିପାରିବେ। ଶିବିର ଲାଗି 1,000 ଜନତକ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପ ଅଧୀନ ଓଡ଼ିଶାର ସବୁନୁ ବଡ଼ ଟନେଲ ଖୋଲିଛି। ନିର୍ମାଣାଧୀନ 4 କିଲୋମିଟର 158 ମିଟର ଲମ୍ବା ଏହି ଟନେଲର ବ୍ରେକ୍ ଥ୍ରୁ ଗଲାକାଲି କରାଯାଇଛି। ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣୀଗଡ଼ଠାରେ ବହୁତ ସମୟ ହେଲା ଏହି ଟନେଲ କାମ ଚାଲିଥିଲା। ଏ ବାବଦେ ସୂଚନା ଦେଇକରି ପୂର୍ବତଟ ରେଲ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି
ये केवल उड़ीसा के ही लॉन्गेस्ट टनल नहीं है, ईस्ट कोस्ट रेलवे की भी लॉन्गेस्ट टनल है। ये खुर्दा बलंगीर प्रोजेक्ट के लिए एक बहुत महत्वपूर्ण मील का पत्थर है। अब हम बहुत नजदीक पहुंच रहे हैं, जो हमारा टनल एक्सकेवेशन का काम है। ये सेकंड लास्ट टनल थी, अब एक टनल 2 है जिसके ऊपर काम चल रहा है और उसके बारे में भी आपको बहुत जल्दी अच्छा समाचार मिलेगा।
ଓଡ଼ିଶା ଲକ୍ଷ୍ୟପତି ଦିଦି ଯୋଜନା ଥି ସାରା ଦେଶେ ପହିଲା ଠାନ୍ ହାସଲ କରିଛେ। April 13 ତକ ରାଜ୍ୟ ଚିହ୍ନଟ ହୋଇଥିବାର 17,59,000 ସମ୍ଭାବ୍ୟ ଲକ୍ଷ୍ୟପତି ଦିଦିଙ୍କ ଭିତରୁ 14,00,000 ଏତକା ମହିଳା ଲକ୍ଷ୍ୟପତି ଦିଦି ହୋଇସାରିଛନ୍। ରାଜ୍ୟ ଏଥିଲାଗି ଅନୁମୋଦିତ ହୋଇଥିବାର 82% ଲକ୍ଷ୍ୟ ପୂରଣ କରିକରି ଦେଶର ଅଲଗା ରାଜ୍ୟମାନଙ୍କୁ ପଛାଡ଼େ ପକାଇକରି ଏହି ରେକର୍ଡ ହାସଲ କରିଛି। ରାଜ୍ୟ ବଢ଼ୁଥିବାର ସାଇବର ଆର୍ ଅର୍ଥନୈତିକ ଅପରାଧକେ ରୋକବାର ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ଲାଗି ସାଇବର ଥାନା ସଂଖ୍ୟାକେ 14-34 ବଢ଼ାଯାଇଛି। ଏତାର ସହିତ ସ୍ୱତନ୍ତ୍ର ଟ୍ରାଫିକ୍ ୱିଙ୍ଗ ଲାଗି ଅତିରିକ୍ତ 1996 ନୂଆ ପଦବୀ ଆର୍ ରାଜ୍ୟ ଅଧିକା 20 ସାଇବର ଥାନା ଲାଗି 987 ନୂଆ ପଦବୀକେ ରାଜ୍ୟ ସରକାର ଅନୁମୋଦନ କରିଛନ୍। ରାଜ୍ୟ ସରକାରଙ୍କ ଅନୁମୋଦନ ଉତରୁ ଗୃହ ବିଭାଗ ତରଫରୁ ଗଲାକାଲି ସବୁ ନୂଆ ପଦବୀ ସୃଷ୍ଟି ବାବଦେ ଏକାଉଣ୍ଟାଣ୍ଟ ଜେନେରାଲଙ୍କୁ ଜଣାଇ ଦିଆଯାଇଛି। ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଏଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ବାବଦେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷର ଗୋଟିଏ କର୍ମଶାଳା ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପହିଲା କ୍ଷେପେ ରାଜ୍ୟର ସବୁ ଅଧିକାରୀମାନଙ୍କୁ ଏଆଇ ତାଲିମ ଦେବାର ଲାଗି ସୂଚନା ପ୍ରଯୁକ୍ତି ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ କରାହେବା। ଆଜି ସକାଳର 10 ଓଡ଼ିଶା ବିଧାନସଭା ପରିସର ନଥିବାର ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ବାଚସ୍ପତି ଉପବାଚସ୍ପତି ମନ୍ତ୍ରୀ ଆର୍ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜଣାବେ। ସେଆଡ଼େ ଆଜି ବେଲବୁଡ଼େ ଜୟଦେବ ଭବନଠାରେ ଭିଲ୍ ବିଜୁ ବାବୁଙ୍କର ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହେବା। ଆଘର ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟି ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ବାବଦେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। 2003 ବେଚ୍ର ଆଇଏଏସ୍ ଅଫିସର ଶ୍ରୀ ପୃଷ୍ଟି ରାଜ୍ୟ ପ୍ରଶାସନିକ ସ୍ତରଥି ଭିନ୍ ଭିନ୍ ଦାୟିତ୍ୱଥି ସଫଳତାର ସହିତ କାମ କରିଛନ୍ତି। ସେନ୍ତା ପାରମିତା ଶତପଥୀ ତ୍ରିପାଠୀ ଓଡ଼ିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 1999 ବେଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ ଶ୍ରୀମତୀ ତ୍ରିପାଠୀ ଓଡ଼ିଶା ଆୟକର ବିଭାଗର ଭିନ୍ ଭିନ୍ ପଦବୀଥି କାମ କରିସାରିଛନ୍। କେନ୍ଦ୍ର ସଡ଼କ ଆର୍ ପରିବହନ ମନ୍ତ୍ରଣାଳୟ ତରଫରୁ ଝାରସୁଗୁଡ଼ା ଆର୍ ବରଗଡ଼ ଜିଲ୍ଲାକେ ଯୋଡ଼ୁଥିବାର ମହାନଦୀ ଉପରେ ସମ୍ପର୍କ ସେତୁର ଆଜି ଶିଳାନ୍ୟାସ ହେବା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ହାଇସ୍କୁଲ ପଡ଼ିଆଠାରେ ହେବାରକେ ଥିବା ଏହି କାର୍ଯ୍ୟକ୍ରମଟି କେନ୍ଦ୍ର ସଡ଼କ ଆର୍ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଭାସୀ ଜରିଏ ଶିଳାନ୍ୟାସ କରିବେ। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କଳାହାଣ୍ଡି ଗସ୍ତତି ଆସିକରି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ କଳାହାଣ୍ଡି ବଲାଙ୍ଗୀର ନୂଆପଡ଼ା ଜିଲ୍ଲାର ପଞ୍ଚାୟତିରାଜ ପୌରପାଳିକା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ବାବଦେ ସମୀକ୍ଷା କରିଛନ୍ତି। ପଞ୍ଚାୟତସ୍ତରନ ଖାଲି ପଡ଼ିଥିବା ସରପଞ୍ଚ ୱାର୍ଡ ମେମ୍ବର ସମିତି ସଭ୍ୟ ନିର୍ବାଚନ ଲାଗି ଏବଂ May 17 ଭିତରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରବାର ଲାଗି ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକଟି କଳାହାଣ୍ଡି ବଲାଙ୍ଗୀର ଆର୍ ନୂଆପଡ଼ା ଜିଲ୍ଲାପାଳଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଭିଲ୍ ଉପସ୍ଥିତ ଥିଲେ। ଏସ୍ନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।